ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ ଜୁହାର। ପହିଲା ମୁଖିଆ ଖବର। ସମୃଦ୍ଧ ଓଡ଼ିଶା ଗଠନ ହୋଇପାରିଲେ ବିକଶିତ ଭାରତ ଲାଗି ଶ୍ରେଷ୍ଠ ଅବଦାନ ହେବା କହିଲେ ରାଷ୍ଟ୍ରପତି। ସପ୍ତଦଶ ବିଧାନସଭାକେ କଲେ ସମ୍ବୋଧନ। ରାଷ୍ଟ୍ରକେ ସବୁନ ଉପରେ ରଖିକରି କାମ କରବାରକେ ଜନପ୍ରତିନିଧିମାନଙ୍କୁ ଦେଲେ ଆହ୍ୱାନ। ବିଧାନସଭାନୁ ଆଇବାକାଲ 2025-26 ବଛର ଲାଗି ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ। ଆଉର୍ ଶିକ୍ଷକ ବଦଲି ପ୍ରସଙ୍ଗଥି ସାଂସଦ ଆଉ ବିଧାୟକମାନଙ୍କ ସୁପାରିଶ ଆଧାରିତ ରାଜ୍ୟ ସରକାରଙ୍କ ବିଜ୍ଞପ୍ତିକେ ରଦ୍ଦ କଲେ ହାଇକୋର୍ଟ। ଏଥର ପୂରା ଖବର। ଓଡ଼ିଶା 2036 ମସିହାତି ସ୍ୱତନ୍ତ୍ର ପ୍ରଦେଶ ଗଠନର 100 ବଛର ପୂରା କରବା। ଏ ସମୟାତକ ସମୃଦ୍ଧ ଓଡ଼ିଶା ଗଠନ ହୋଇପାରିଲେ ବିକଶିତ ଭାରତ ଲାଗି ଶ୍ରେଷ୍ଠ ଅବଦାନ ହେବା ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍। ସପ୍ତଦଶ ବିଧାନସଭାର ଶୀତକାଳୀନ ଅଧିବେଶନକେ ଆଜି ସମ୍ବୋଧିତ କରିକରି ରାଷ୍ଟ୍ରପତି କହିଛନ୍, ଭାରତ ଆଜି ବିଜ୍ଞାନ, ମହାକାଶ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, କୃତ୍ରିମ ବୁଦ୍ଧିମତା ବଗିର କ୍ଷେତ୍ରଥି ବହୁ ଦାଗ୍କେ ବଢ଼ିପାରିଛେ। ଦେଶେ ସ୍ୱାସ୍ଥ୍ୟ ବ୍ୟବସ୍ଥାଥି ଉନ୍ନତି ହେବାର ସହିତ ଶିକ୍ଷା ବ୍ୟବସ୍ଥାଥି ବିଲ୍ ପ୍ରଗତି ହୋଇଛେ। ଏଟା ବିକଶିତ ଭାରତର ପ୍ରାକ୍ ପ୍ରସ୍ତୁତି ଆଏ। 2047 ମସିହା ତକ ବିକଶିତ ଭାରତ ଗଠନ କରବାରକେ ହେଲେ ରାଷ୍ଟ୍ରକେ ସବୁନ ଉପରେ ରଖିକରି କାମ କରବାରକେ ହେବା। ଭାରତ ପୃଥିବୀର ସବୁନ ବଡ଼ ଗଣତନ୍ତ୍ର ରାଷ୍ଟ୍ର ଆଏ। ଜନଗଣ ହେଉଛେ ଭାରତର ଭାଗ୍ୟ ବିଧାତା। ଜନପ୍ରତିନିଧିମାନଙ୍କୁ ଲୋକମାନଙ୍କର ହିତ ଲାଗି କାମ କରବାରକେ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍।
ଗଣତନ୍ତ୍ର ଭିତ୍ତି ଗଣ ବା ଜନସାଧାରଣ, ଗଣ ବିନା ଗଣତନ୍ତ୍ର ନାହିଁ କି ଗଣରାଜ୍ୟ ନାହିଁ। ଭାରତ ପୃଥିବୀର ସର୍ବବୃହତ ଗଣତନ୍ତ୍ର ଏବଂ ଜନଗଣ ହିଁ ଭାରତର ଭାଗ୍ୟ ବିଧାତା। ସେମାନଙ୍କଠାରେ ଅସୀମ କ୍ଷମତା ନିହିତ। ଲୋକଶକ୍ତି ଉପରେ ଭାରତୀୟ ସଂସ୍କୃତିରେ ସର୍ବଦା ଗୁରୁତ୍ୱ ଆରୋପ କରାଯାଇଛି। ଜନମତକୁ ଯଥା ସମ୍ମାନ ଦିଆଯାଇଛି। ଏ ବିଷୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଯେଉଁ ସୁନ୍ଦର କବିତା ଲେଖିଛନ୍ତି ତାହାର କିଛି ଅଂଶ ମୁଁ ଉଦ୍ଧାର କରୁଛି। ପ୍ରଜା ଲାଗି କଲେ ପ୍ରଜାପତି ସୃଷ୍ଟି, ପ୍ରଜା ଲାଗି ଇନ୍ଦ୍ର କଲେ ଜଳବୃଷ୍ଟି, ପ୍ରଜା ଲାଗି ଉଦେ ରବି ଶଶି ତାରା, ପ୍ରଜା ଲାଗି ବହେ ସତ ନଦୀ ଧାରା, ପ୍ରଜା ଲାଗି ରାଜ୍ୟ ପ୍ରଜାର ଶାସନ, ଯୁଗେ ଯୁଗେ ଏହା ଶାସ୍ତ୍ରର କଥନ।
ଶ୍ରୀମତୀ ମୁର୍ମୁ କହିଛନ୍, ଓଡ଼ିଶା ଖାଲି ପ୍ରାଚୀନ ଭୂମିଖଣ୍ଡ କି ଆଧୁନିକ ପ୍ରଦେଶ ନୁହେଁ, ଏଇଟା ଗୋଟିଏ ମହତ୍ୱପୂର୍ଣ୍ଣ ସାଂସ୍କୃତିକ ପ୍ରଭାବ ଆଏ। ଭାରତର ସଭ୍ୟତାଗତ ମୂଲ୍ୟବୋଧକେ ଓଡ଼ିଶା ପରିଭାଷିତ କରିଛି। ଦେଶର ସ୍ୱାଧୀନତା ସଂଗ୍ରାମ ଆଉ ରାଷ୍ଟ୍ର ଗଠନଥି ଓଡ଼ିଶାର ବହୁତ ବଡ଼ ଭୂମିକା ରହିଛି। ନାରୀ ସଶକ୍ତିକରଣ କ୍ଷେତ୍ରଥି ବିଲ୍ ରାଜ୍ୟ ଅଲଗାମାନଙ୍କ ଲାଗି ଉଦାହରଣ ସାଜିଛି। ଓଡ଼ିଶା ବିଧାନସଭାତି ମହିଳା ପ୍ରତିନିଧିତ୍ୱର ଲମ୍ବା ଇତିହାସ ରହିଛି ବୋଲି ରାଷ୍ଟ୍ରପତି କହିଛନ୍।
ଓଡ଼ିଶାରେ ଅନେକ ମହିଳା ମନ୍ତ୍ରୀ ଭାବରେ ଦକ୍ଷତା ସହିତ କାର୍ଯ୍ୟ କରିଛନ୍ତି। ନନ୍ଦିନୀ ଶତପଥୀ ଭାରତର ଦ୍ୱିତୀୟ ମହିଳା ମୁଖ୍ୟମନ୍ତ୍ରୀ ଭାବରେ ଜଣାଶୁଣା। ଓଡ଼ିଶାର ମହିଳାମାନେ ସ୍ୱାଧୀନତା ସଂଗ୍ରାମ, ଜନସେବା, ସାହିତ୍ୟ, କ୍ରୀଡ଼ା ଆଦି ଅନେକ କ୍ଷେତ୍ରରେ ସଫଳତା ହାସଲ କରି ଦେଶକୁ ଗୌରବାନ୍ୱିତ କରିଛନ୍ତି।
କେନ୍ଦ୍ର ଆଉ ରାଜ୍ୟ ସରକାର ଲୋକମାନଙ୍କର ବିକାଶ ଲାଗି ବହୁଟେ ଉନ୍ନୟନ ପଦକ୍ଷେପ କାର୍ଯ୍ୟକାରୀ କରିଛନ୍। ଏ ଅବସରରେ ରାଷ୍ଟ୍ରପତି ଓଡ଼ିଶାର ବିକାଶକେ ବ୍ରତ ଭାବେ ଗ୍ରହଣ କରିକରି ସଭେ ମିଶିକରି କାମ କରବାରକେ ଆହ୍ୱାନ ଦେଇଛନ୍। ଅଧିବେଶନକେ ସମ୍ବୋଧିତ କରିକରି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍, ଓଡ଼ିଶା ବିଧାନସଭାକେ ରାଷ୍ଟ୍ରପତି ସମ୍ବୋଧିତ କରବାରଟା ଗୋଟିଏ ଐତିହାସିକ ମୁହୂର୍ତ୍ତ ଆଏ। ସେ ସମସ୍ତଙ୍କ ଲାଗି ଗୋଟିଏ ପ୍ରେରଣାର ଉତ୍ସ ଆନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍, ଓଡ଼ିଶାର ଗଣତାନ୍ତ୍ରିକ ଇତିହାସଟି ଆଜିର ଦିନ ସ୍ୱର୍ଣ୍ଣାକ୍ଷରଥି ଲିପିବଦ୍ଧ ହୋଇକରି ରହିବା। ରାଷ୍ଟ୍ରପତି ଓଡ଼ିଶା ବିଧାନସଭାନୁ ସକ୍ରିୟ ରାଜନୈତିକ ଜୀବନ ମୂଲ କରିଥିଲେ। ତାଙ୍କର ମାର୍ଗଦର୍ଶନ ରାଜ୍ୟ ସରକାର ଆଉ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାରେ ବିଶ୍ୱାସ ରଖୁଥିବାର ସଂକ୍ରିୟ ଲାଗି ପ୍ରେରଣାର ଉତ୍ସ ହୋଇକରି ରହିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ବିଧାନସଭାର ଶୀତକାଳୀନ ଅଧିବେଶନଟି ଆଜି ଗୃହକାର୍ଯ୍ୟ ମୂଲ ହେବାର ଉତ୍ତରୁ ଦିବଂଗତ ସଦସ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଗୃହର ନେତା ଆଉ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହନୁ ଦିବଂଗତ ଆଘର ସଦସ୍ୟ ହେମେନ୍ଦ୍ର ପ୍ରସାଦ ମହାପାତ୍ର, କୃଷ୍ଣଚନ୍ଦ୍ର ମଲ୍ଲିକ ଆଉ ଓଡ଼ିଶା ପୁଲିସର ଆଘର କନେଷ୍ଟେବଲ ସୁରଜ କୁମାର ପ୍ରଧାନଙ୍କ ଉଦ୍ଦେଶ୍ୟ ଶୋକ ପ୍ରସ୍ତାବ ଆଗତ କରିଥିଲେ। ତାର ଉତ୍ତରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ ଶୋକ ପ୍ରସ୍ତାବକେ ସମର୍ଥନ କଲା ଉତ୍ତରୁ ଗୃହନୁ ଦିବଂଗତ ସଦସ୍ୟଙ୍କ ଉଦ୍ଦେଶ୍ୟ ଶୋକ ପ୍ରସ୍ତାବ ଆଗତ କରିଥିଲେ। ବାଚସ୍ପତି ସୁରମା ପାଢ଼ୀ ଦିବଂଗତ ସଦସ୍ୟମାନଙ୍କ ଉଦ୍ଦେଶ୍ୟ ଶୋକ ପ୍ରକାଶ କରିବା ଉତ୍ତରୁ ଗୋଟିଏ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଆଜିଠାନୁ ସପ୍ତଦଶ ବିଧାନସଭାର ଶୀତକାଳୀନ ଅଧିବେଶନ ମୂଲ ହୋଇଛି। ଅଧିବେଶନ ଆଇବା ମାସ 31 ତାରିଖ ତକ ଚାଲବା। ଏଥି 29ଟା କାର୍ଯ୍ୟଦିବସ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଇବାକାଲ ଗୃହନୁ 2025-26 ଆର୍ଥିକ ବଛର ଲାଗି ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ବିଶ୍ୱ ପୁଞ୍ଜିନିବେଶକାରୀମାନଙ୍କର ଲାଗି ଭାରତୀୟ ମହାକାଶ କ୍ଷେତ୍ର ଗୋଟିଏ ଆକର୍ଷଣ କେନ୍ଦ୍ର ଭାବେ ଉଭା ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ ଭାରତୀୟ ମହାକାଶ ଷ୍ଟାର୍ଟଅପ୍ ସ୍କାଏ ରୁଟ୍ର ଇନ୍ଫିନିଟି କ୍ୟାମ୍ପସ୍କେ ଆବାସୀ ଜରିଏ ଆଜି ଉଦ୍ଘାଟନ କରିବାର ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ ଭାରତୀୟ ମହାକାଶ କ୍ଷେତ୍ରଥି ସରକାରଙ୍କର ତରଫୁ ବହୁତଟି ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି। ଶ୍ରୀ ମୋଦି କହିଛନ୍ ଆଇବା ବଛରମାନଙ୍କେ ବିଶ୍ୱ ମହାକାଶ ଅର୍ଥନୀତି ବହୁତ ଜଲ୍ଦି ବିକଶିତ ହେବା ଆଉ ଆମର ଦେଶର ଯୁବକମାନଙ୍କ ଲାଗି ବହୁତଟି ନୂଆ ନିଯୁକ୍ତି ତିଆରି କରବା। ପ୍ରଧାନମନ୍ତ୍ରୀ କହିଛନ୍ ଗଲା 6-7 ବଛର ଭିତରେ ଭାରତର ମହାକାଶ କ୍ଷେତ୍ର ନୂଆ ରୂପ ନେଇଛି। ଭାରତୀୟ ମହାକାଶ ଭବିଷ୍ୟତ ଲାଗି 300ଟା ମହାକାଶ ଷ୍ଟାର୍ଟଅପ୍ ନୂଆ ସମ୍ଭାବନା ତିଆରି କରିଛେ ଆଉ ସ୍କାଏ ରୁଟ୍ ଇନ୍ଫିନିଟି କ୍ୟାମ୍ପସ୍ ଏତାର ପ୍ରତିଫଳନ ହେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 30 ତାରିଖ ରବିବାର ଦିନ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୁକର ସାଙ୍ଗେ ବିଚାର ବିନିମୟ କରିବେ। ଏଟା ତାଙ୍କର 128 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କର ମତାମତ ମାଗିଛନ୍। ଲୁକେ ନମୋ ଆପ୍ ଆର୍ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରବେ। ଏତାର ଛଡ଼ା 1800-1117800 ଡାଏଲ କରିକରି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ଘରକେ ମିସ୍ଡ କଲ୍ ଦେଇକରି ଏସ୍ଏମ୍ଏସ୍ ଜରିଏ ଆଇବା କାଲି ତକ୍ ନିଜର ମତାମତ ଦେଇପାରିବେ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆଉ ରାଜ୍ୟ ସ୍ୱତନ୍ତ୍ର ଶିକ୍ଷା ଆଉ ଗବେଷଣା ପ୍ରତିଷ୍ଠାନର ମିଳିତ ସହଯୋଗଥି ରାଜ୍ୟସ୍ତରୀୟ ନିରନ୍ତର ପୁନର୍ବାସ ଶିକ୍ଷା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷ ହୋଇଥିବା କାର୍ଯ୍ୟକ୍ରମଟି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଛୁଆମାନଙ୍କର ପହେଲାନୁ ଠିକ୍ ଭାବେ ଯତ୍ନ ଆଉ ଚିକିତ୍ସା କରାଗଲେ ସେମାନଙ୍କର ଭିନ୍ନକ୍ଷମତାକେ ଆୟତ କରାଯାଇପାରବା ବୋଲି କହିଛନ୍। ଭିନ୍ନକ୍ଷମ ଲୋକ ସହାୟତା ଉପକରଣ ଯୋଗାବାର ସେମାନଙ୍କର ଜୀବିକାଥି ସାହାଜ ଆଉ ସଚେତନତା କାର୍ଯ୍ୟକ୍ରମ ବାଗିର ଭିନ୍ ଭିନ୍ ପଦକ୍ଷେପ ହାତକେ ନିଆଯାଇକରି ସେମାନଙ୍କୁ ଆତ୍ମନିର୍ଭର କରବାର ଲାଗି ସରକାର ଚେଷ୍ଟା ଜାରି ରଖିଛନ୍ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଶିକ୍ଷକ ବଦଲି ବାବଦେ ସଂସଦ ସଦସ୍ୟ ଆଉ ବିଧାୟକମାନଙ୍କର ସୁପାରିଶକେ ନାଇଁ ଗ୍ରହଣ କରାଯାଏ ବୋଲି ଓଡ଼ିଶା ହାଇକୋର୍ଟ କହିଛନ୍। ଏନ୍ତା ସୁପାରିଶ ଅସାମ୍ବିଧାନିକ ଆଏ ବୋଲି କହିବାର ସହିତ ହାଇକୋର୍ଟ ଏ ବାବଦେ ସରକାରୀ ବିଜ୍ଞପ୍ତିକେ ରଦ୍ଦ କରିଛନ୍। ସେଆଡ଼େ ବିଜ୍ଞପ୍ତି ଆଧାରଥି ଏପ୍ତକ୍ ବଦଲି ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ଇ ଶିକ୍ଷା ବଛର ସେ ସେବାର୍ତ୍ତକ ସେହି ଜାଗାନୁ କାମ କରବାର ଲାଗି ହାଇକୋର୍ଟ ତାଙ୍କର ରାୟଥି ସ୍ୱଷ୍ଟ କରିଛନ୍। ଶିକ୍ଷା ବଛର ସେ ସେବା ଋତୁରୁ ବଦଲି ହୋଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ନିଜର ଆଘର ଜାଗାକେ ଫେରବାର ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍। 15 ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବଦଲି କରବାର ଲାଗି ସାଂସଦ ବିଧାୟକମାନେ ସୁପାରିଶ କରିବେ ବୋଲି ଗଲା ମେ ମାସେ ରାଜ୍ୟ ସରକାରଙ୍କ ତରଫ ବିଜ୍ଞପ୍ତି ବାହାରିଥିଲା। ଏତାର ବୈଧତାକେ ଚ୍ୟାଲେଞ୍ଜ କରିକରି ଓଡ଼ିଶା ହାଇକୋର୍ଟନୁ ଆଗତ ହୋଇଥିବା ଗୋଟେ ମାମଲାର ବିଚାର କରିକରି ହାଇକୋର୍ଟ ଇ ନିର୍ଦ୍ଦେଶ ଦେଇଛନ୍। ସାରା ରାଜ୍ୟ ଆଇବା ମାସର 1 ତାରିଖନୁ ଘରୋଇ ବସ୍ ଚଳାଚଳ ବନ୍ଦ ନିଷ୍ପଭିକେ ଘରୋଇ ମାଲିକ ସଂଘ ପ୍ରତ୍ୟାହାର କରିଛି। ପରିବହନ ବିଭାଗ ସାଙ୍ଗେ ସଂଘର ଗୋଟିଏ ପ୍ରତିନିଧିମଣ୍ଡଳୀ ଆଲୋଚନା ଉତରୁ ବନ୍ଦ ଡାକରା ପ୍ରତ୍ୟାହାର କରବାରକେ ସଂଘ ତରଫ ନିଷ୍ପତ୍ତି ନିଆଯାଇଛି। ପୁଲିସ୍ ଯାଞ୍ଚ ବ୍ୟବସ୍ଥା ଲାଗୁ ନାହିଁ ବୋଲି ପରିବହନ ବିଭାଗ ପ୍ରତିଶ୍ରତି ଦେଇଥିବା ସଂଘ କହିଛି। ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟକେ ଜାତୀୟ ମୂଲ୍ୟାଙ୍କନ ଆଉ ମାନ୍ୟତା ପରିଷଦ ନାକ୍ ତରଫ ଏ ଗ୍ରେଡ୍ ମାନ୍ୟତା ମିଳିଛି। ଗଲା 15 ଅଗଷ୍ଟ ନାକ୍ ଟିମ୍ ବିଶ୍ୱବିଦ୍ୟାଳୟ ଗସ୍ତ କରିଥିଲେ ଆଉ ବିଶ୍ୱବିଦ୍ୟାଳୟର ସ୍ଥିତି ପରଖିଥିଲେ। ବୌଦ୍ଧ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଆଉ ରାଜ୍ୟ ମହିଳା ଶିଶୁ କଲ୍ୟାଣ ବିଭାଗ ତରଫ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ଗୃହନୁ ରାଷ୍ଟ୍ରୀୟ ପୋଷ୍ୟ ସନ୍ତାନ ମାସ ଉପରେ ଗୋଟିଏ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି କାର୍ଯ୍ୟକ୍ରମକେ ଉଦ୍ଘାଟନ କରିଛନ୍। ଏ ଅବସରରେ ପୋଷ୍ୟ ସନ୍ତାନ ସଚେତନତା ରଥକେ ଜିଲ୍ଲାପାଳ ଉଦ୍ଘାଟନ କରିଛନ୍। ଏ ରଥ ଜିଲ୍ଲାର କଣ୍ଟାମାଲ ହରବଙ୍ଗା ଆଉ ବୌଦ୍ଧ ବ୍ଲକର ଭିନ୍ ଭିନ୍ ଗାଁ ବୁଲିକରି ଲୋକ ସଚେତନ କରବା। ମକ୍ସିର ମାସର ଗୁରୁବାର 4 ନମ୍ବର ପାଲିଥି ସୁବର୍ଣ୍ଣପୁର ଜିଲ୍ଲାର ଘରେ ଘରେ ଆଜି ମା ଲକ୍ଷ୍ମୀଙ୍କର ପାରମ୍ପରିକ ପୂଜା କରାଯାଇଛି। ମହିଳାମାନେ ଲକ୍ଷ୍ମୀପୁରାଣ ପାଠ କରିକରି ପରିବାରର ସୁଖ ସମୃଦ୍ଧି କାମନା କରିଛନ୍। ବେଲବୁଡ଼ିଆ ଭିନ୍ ଭିନ୍ ଗାଁ ନୁ କଳାକାରମାନଙ୍କର ତରଫୁ ଲକ୍ଷ୍ମୀପୁରାଣ ଗୀତିନାଟ୍ୟ ପରିବେଷଣ ହେବା ବୋଲି ଆମର ସମ୍ଭାଦଦାତା ଜଣାଇଛନ୍। ନୂଆପଡ଼ା ସହରକେ ଭାଲୁମାନେ ପଶି ଆସୁଛନ୍। ଭାଲୁମାନେ ସହରର ଭିନ୍ ଭିନ୍ କାର୍ଯ୍ୟାଳୟ ବ୍ୟାଙ୍କ ପାଖେ ବୁଲୁଥିବାର ଦେଖିବାରକେ ମିଳିଛି। ଜଙ୍ଗଲ ବିଭାଗ ତରଫୁ ସେମାନଙ୍କୁ ସୁରକ୍ଷିତ ଜାଗାକେ ଖେଦବାର ଚେଷ୍ଟା ଉତରୁଭିଲ ବାରବାର ସହରମୁହାଁ ହେଉଛନ୍। ରାଜ୍ୟର ଭିନ୍ ଭିନ୍ ଜାଗାନ ତାପମାତ୍ରା କମ୍ବାର୍ଥି ଲାଗିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବା 2 ଦିନ ଭିତରେ ତାପମାତ୍ରା ଆହୁରି 2-3 ଡିଗ୍ରୀ ତ କମ୍ବାର ସମ୍ଭାବନା ରହିଛି। ଆଇବା 24 ଘଣ୍ଟା ଭିତରେ ସୁନ୍ଦରଗଡ଼, ଝାରସୁଗୁଡ଼ା, କନ୍ଧମାଳ ଆର୍ କୋରାପୁଟ ଜିଲ୍ଲାନୁ ବହଲିଆ କୁହୁଡ଼ି ହେବା ବୋଲି ସତର୍କ ସୂଚନା ଜାରି କରାଯାଇଛି। ସମୃଦ୍ଧ ଓଡ଼ିଶା ଗଠନ ହୋଇପାରିଲେ ବିକଶିତ ଭାରତ ଲାଗି ଶ୍ରେଷ୍ଠ ଅବଦାନ ହେବା କହିଲେ ରାଷ୍ଟ୍ରପତି। ସପ୍ତଦଶ ବିଧାନସଭାକେ କଲେ ସମ୍ବୋଧନ। ରାଷ୍ଟ୍ରକେ ସବୁନ ଉପରେ ରଖିକରି କାମ କରବାରକେ ଜନପ୍ରତିନିଧିମାନଙ୍କୁ ଦେଲେ ଆହ୍ୱାନ। ବିଧାନସଭା ନୁ ଆଇବାକାଲ 2025-26 ବଛର ଲାଗି ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ଆଉ ଶିକ୍ଷକ ବଦଲି ପ୍ରସଙ୍ଗଥି ସାଂସଦ ଆଉ ବିଧାୟକମାନଙ୍କର ସୁପାରିଶ ଆଧାରିତ ରାଜ୍ୟ ସରକାରଙ୍କର ବିଜ୍ଞପ୍ତିକେ ରଦ୍ଦ କଲେ ହାଇକୋର୍ଟ। ଆଜିର ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଜୁହାର।